କହ୍ନେଲାଲ ଦାସଙ୍କର ଗଳ୍ପ ବିଶେଷ ସମ୍ବାଦ। ମୁଁ ଶୋଇ ଶୋଇ ଖବରକାଗଜ ପଢ଼ୁଛି। ପ୍ରଶାନ୍ତି ଶୋଇଯାଇଛି। ମଶାମାନେ ମୋ କାନ ପାଖରେ ବିରକ୍ତିକର ଶବ୍ଦ କରୁଛନ୍ତି। ପ୍ରଥମ ସମ୍ବାଦ। କୋରାପୁଟ ଜିଲ୍ଲାରେ ସମସ୍ତ ବସ୍ ଅଚଳ। ନିଜ ପ୍ରତିନିଧିଙ୍କ ଠାରୁ ଜୟପୁର 10:05। ଧର୍ମଘଟ ଫଳରେ କୋରାପୁଟ ଜୋନ୍ରେ ଯାତାୟାତ କରୁଥିବା ସମସ୍ତ ବସ୍ ଗତକାଲି ଠାରୁ ଅଚଳ ହୋଇ ପଡ଼ିଛନ୍ତି। ଏଠାରୁ କୌଣସି ବସ୍ ଛାଡ଼ି ନାହିଁ, କିନ୍ତୁ ଯେଉଁ ବସ୍ ଗୁଡ଼ିକ ଅନ୍ୟତ୍ର ଯାଇ ରାତିରେ ଅଟକିଥିଲା ସେଗୁଡ଼ିକ ଗ୍ୟାରେଜକୁ ଫେରି ଆସିଛନ୍ତି ଧର୍ମଘଟ ଯୋଗୁଁ। ସାଧାରଣ ଯାତ୍ରୀ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷତଃ ବିବାହ ତିଥିରେ ଧର୍ମଘଟ ହେଉଥିବାରୁ ବହୁ ବରଯାତ୍ରୀ ଦଳ ପ୍ରାୟ ପ୍ରତି ଗ୍ରାମରେ ଅଟକି ରହିଛନ୍ତି। ମୁଁ ଯେତେବେଳେ ପ୍ରଶାନ୍ତିକୁ ବାହା ହେଲି ସେତେବେଳେ ଏ ଧରଣର ଧର୍ମଘଟ ସବୁ ଏତେ ନଥିଲା। ମୁଁ ଦଳେ ବରଯାତ୍ରୀ ସହ ଗୋଟିଏ ଦ୍ରୁତଗାମୀ ବସ୍ରେ ଯେତେବେଳେ ପ୍ରଶାନ୍ତିର ସହରରେ ଓହ୍ଲାଇଲି, ମନେ ହେଲା ସେଠାରେ ସମସ୍ତେ ଯେପରି ପ୍ରଶାନ୍ତି ପରି ସୁନ୍ଦର, ସରଳ ଓ ଶାନ୍ତ। ସମସ୍ତଙ୍କ ଘର ସାମ୍ନାରେ ଚମତ୍କାର ଫୁଲ ବଗିଚା, ସମସ୍ତଙ୍କ ଘରେ ଧାନ ଚାଉଳ ଲୁଗାପଟା ଭର୍ତ୍ତି। ବେଦୀରେ ପ୍ରଶାନ୍ତି ପାଖରେ ବସି ମନ୍ତ୍ର ଉଚ୍ଚାରଣ କରୁଥିବା ବେଳେ ଗୋଟିଏ ପାଖରେ ସବୁ ସୁନ୍ଦରୀ ତରୁଣୀଙ୍କ ଶାଢ଼ୀର ଫୁଲ ଦେଖି ଗୋଟିଏ ମୁହୂର୍ତ୍ତ ପାଇଁ ଇଚ୍ଛା ହେଉଥିଲା ଶାଢ଼ୀର ଫୁଲ ସବୁ ତୋଳି ଆଣି ସେଥିରେ ହାର ତିଆରି କରି ସମସ୍ତଙ୍କ ବେକରେ ପକାଇଦେବି। ଯାହା ହେଉ, ପ୍ରଶାନ୍ତି ମୋର ଫୁଲହାର ପିନ୍ଧି ଘରକୁ ଆସିଲା। ଘର ଆଗରେ ତିଆରି ହେଲା ଫୁଲ ବଗିଚା। ଧାନ ଚାଉଳ ରଙ୍ଗୀନ ଫୁଲ ପକା ଲୁଗାପଟାରେ ଘର ଭର୍ତ୍ତି ହେଲା। ଗୋଟିଏ ବର୍ଷର ସୁନ୍ଦର ଫୁଲ ବଗିଚା ପାରି ହେଲା ପରେ ପ୍ରଶାନ୍ତିର କୋଳ ଭର୍ତ୍ତି କରି ଆସିଲା ଆନନ୍ଦ। ସେତେବେଳେ ପ୍ରଶାନ୍ତି ଅନେକ ରାତି ପର୍ଯ୍ୟନ୍ତ ଶୋଇ ଶୋଇ ଏଣୁତେଣୁ ଗପୁଥିଲା, ଆଉ ଲୁଗାକାନି ବିଞ୍ଚି ଆନନ୍ଦ ଦେହରୁ ମଝିରେ ମଝିରେ ମଶା ଘଉଡ଼ାଇ ଦେଉଥିଲା। ଏବେ ଆଉ ସେଦିନ ନାହିଁ, ପ୍ରଶାନ୍ତି ଶୋଇଯାଇଛି। ରାଣୀଗଞ୍ଜ ନିକଟରେ ଗୋଟିଏ ମାଲଗାଡ଼ି ଲାଇନଚ୍ୟୁତ। 10:05। ରେଳ କର୍ମଚାରୀଙ୍କ ଧର୍ମଘଟର ଦ୍ୱିତୀୟ ଦିବସରେ ରାଣୀଗଞ୍ଜ ଠାରୁ 2 ମାଇଲ ଦୂରରେ ରେଳ ଲାଇନର ଫିସ୍ ପ୍ଲେଟ୍ କାଢ଼ି ନିଆଯାଇଥିଲା। ରାଣୀଗଞ୍ଜ କୋଇଲା ଖଣିରୁ କୋଇଲା ଆଣୁଥିବା ମାଲଗାଡ଼ିର 2ଟି ଡବା ତଳକୁ ଖସି ଯାଇଥିଲା। ବର୍ତ୍ତମାନ ପୂର୍ବ ରେଳପଥର ବଡ଼ ବଡ଼ ଷ୍ଟେସନ ମାନଙ୍କରେ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ ମୁତୟନ କରାଯାଇଛି ଏବଂ ଅବସ୍ଥା ଆୟତ୍ତାଧୀନ ଅଛି। ମୋର ସବୁବେଳେ ରେଳଯାତ୍ରାର ନିଶା ଥିଲା। ପ୍ରଶାନ୍ତିକୁ ବାହା ହେବା ଆଗରୁ ମୁଁ ସମୟ ପାଇଲେ ଅନିର୍ଦ୍ଦିଷ୍ଟ ଭାବେ ପାସେଞ୍ଜର ଟ୍ରେନ୍ରେ ଘୁରି ବୁଲୁଥିଲି। ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଦେଖିବା, ନୂଆ ନୂଆ ସ୍ଥାନରେ ପାଦ ଦେବା ଥିଲା ମୋର ନିଶା। ଆନନ୍ଦର ଜନ୍ମ ପରେ ହଠାତ୍ ସେହି ନିଶା ମୋ ଭିତରେ ଚେଇଁ ଉଠିଲା। ଦିନେ ପ୍ରଶାନ୍ତି ଓ ଆନନ୍ଦକୁ ନେଇ ଟ୍ରେନ୍ରେ ଚଢ଼ିଗଲି। ସୁନ୍ଦରଗଡ଼ରେ ଜଣେ ସମ୍ପର୍କୀୟ ଭାଇ ରହୁଥିଲେ। ଲକ୍ଷ୍ୟ ତାଙ୍କଠାରେ କିଛି ଦିନ ବିତାଇ ଫେରିଆସିବା। ରାତିର ଅନ୍ଧକାରରେ ଟ୍ରେନ୍ ଝୁକ୍ ଝୁକ୍ ଶବ୍ଦ କରି ଆଗେଇ ଯାଉଥାଏ। ଷ୍ଟେସନ ପରେ ଷ୍ଟେସନ ପାରି ହୋଇଯାଉଥିବାର ମୁଁ ଲକ୍ଷ୍ୟ କରୁଥାଏ। ଝରକା ପାଖରେ ମୁଁ ଆନନ୍ଦ ମୋ ଆଡ଼େ ମୁଣ୍ଡ କରି ପ୍ରଶାନ୍ତି କୋଳରେ ତାର ବଳିଲା ବଳିଲା ପାଦ 2ଟିକୁ ଟେକି ଆରାମରେ ଶୋଇଯାଇଥାଏ। ପ୍ରଶାନ୍ତି ଢୋଳାଉଥାଏ, ମୁଁ ତା ଆଡ଼େ ଜିରାଫ ଭଳି ମୁହଁ ବଢ଼ାଇ ମନେ ମନେ ଚୁମା ଖାଉଥାଏ। ହଠାତ୍ ଟ୍ରେନ୍ଟା ଯେମିତି ଖୁବ୍ ସ୍ପିଡ୍ ନେଲା ବୋଲି ମୋର ମନେ ହେଲା। ଝଙ୍କା ଝଙ୍କା ଶବ୍ଦଟା ଦ୍ରୁତତର ହୋଇଉଠିଲା, କିନ୍ତୁ ହଠାତ୍ ଦପ୍ କରି ସବୁ ଆଲୁଅ ଲିଭିଗଲା। ସବୁ ଯେପରି ଓଲଟପାଲଟ ହୋଇଗଲା, ମୁଁ ହଠାତ୍ କିଛି ବୁଝିପାରିଲି ନାହିଁ। ନିଜକୁ ଠିକ୍ ଭାବେ ଯେତେବେଳେ ଅନୁଭବ କଲି, ବୁଝିପାରିଲି ଟ୍ରେନ୍ଟା ଲାଇନଚ୍ୟୁତ ହୋଇଯାଇଛି। ମୁଁ ଅଣ୍ଡାଳି ଅଣ୍ଡାଳି ଅନେକ ବାକ୍ସ, ସୁଟକେସ୍ ଓ ବେଡ଼ିଂ ଅତିକ୍ରମ କରି ପ୍ରଶାନ୍ତିର ପାଦଟା ଏବଂ କ୍ରମେ ଭଙ୍ଗାରୁଜା ଭିତରୁ ସମ୍ପୂର୍ଣ୍ଣ ପ୍ରଶାନ୍ତିକୁ ଖୋଜିପାଇଲି। ଅବଶ୍ୟ 2 ସପ୍ତାହ ପରେ ପ୍ରଶାନ୍ତି ଓ ମୁଁ ଡାକ୍ତରଖାନାରୁ ଘରକୁ ଫେରିଲୁ। ପ୍ରଶାନ୍ତି କେମିତି ଖୁବ୍ ଏକା ହୋଇଗଲା। ସେଦିନରୁ ତାର ଅସମ୍ଭବ ନିଦ, ବହୁ ସମୟ ଶୋଇ ଶୋଇ କଟାଏ। ମନେ ହୁଏ ସେ ଯେପରି ଆନନ୍ଦକୁ ସ୍ୱପ୍ନ ଦେଖୁଛି, ଏବେ ସେ ଶୋଇଯାଇଛି। ଚାଉଳ ଦର କମେଇ ଦିଆଯାଉ। ବରଗଡ଼ 10:05। ଶ୍ରୀ ଶୁଭେନ୍ଦୁ ମୁଣ୍ଡ ଜଣାଇଛନ୍ତି ଯେ ବର୍ଷ ଆରମ୍ଭରୁ ସରକାର ଚାଉଳ ଦର ବଢ଼ାଇ ଦେଇଥିବାରୁ ଦେଶର ଚାରିଆଡ଼େ କିଣିକିଆ ଲୋକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି। ନୂତନ ଧାନ ଫସଲ ଆଦାୟ ପର୍ଯ୍ୟନ୍ତ ଲୋକେ କିପରି ଚଳିବେ ତାହା ସବୁ ସ୍ଥାନରେ ଆଲୋଚନା ହେଉଛି। ଏଥିର ପ୍ରତିକାର ସକାଶେ ଜନସାଧାରଣଙ୍କ ମଧ୍ୟରେ ପ୍ରତିବାଦ ସଭା ହୋଇ ବିକ୍ଷୋଭ କରାଯାଉଛି। ଏହି ଅବସ୍ଥାକୁ ନେଇ ଚାଉଳ ଦର ବଢ଼ାଇ ଦେବା ବର୍ତ୍ତମାନ ସରକାରଙ୍କ ପକ୍ଷରେ ଉଚିତ ନୁହେଁ। ଏପରି ଅବସ୍ଥାରେ ଧାନ ଚାଉଳର ଦର ବଢ଼ାଇ କୃଷକଙ୍କର ମଙ୍ଗଳ କରିବା ଠିକ୍ ବୋଲି ଧରାଯାଉ ନାହିଁ। ସରକାର ଏହାର ସୁବିଚାର କରି ଅତିଶୀଘ୍ର ଚାଉଳ ଦର କମାଇ ଲୋକଙ୍କର ମଙ୍ଗଳ କରନ୍ତୁ। ସବୁ ଠିକ୍ ଥିଲା ଚାଲିଥିଲା, ହଠାତ୍ ତାପରେ ଧୀରେ ଧୀରେ ଧାନ ଚାଉଳର ଦର ହୁହୁ ହୋଇ ବଢ଼ିଗଲା। କ୍ରମେ ମୁଁ ଅନୁଭବ କଲି ପ୍ରଶାନ୍ତି ଦୁର୍ବଳ ହୋଇ ଉଠିଛି। ଖାଦ୍ୟ ଓ ଖାଦ୍ୟସାର ବିହୀନ ହୋଇଗଲା ପରି ପ୍ରଶାନ୍ତିର ଅସ୍ଥିମଜ୍ଜା ଶୂନ୍ୟ ହୋଇ ଉଠୁଛି। ମୁଁ ଦେଖେ ପ୍ରଶାନ୍ତି ଝାଳ ସରସର ହୋଇ ରୋଷେଇ ଘରୁ ବାହାରି ଯାଏ, ଘର ଓଳେଇ ସାରି ଅସମ୍ଭବ ଧକେ ହୁଏ, ତା ଆଖି କୋଣ କ୍ରମେ କଳା ପଡ଼ି ଆସେ, ତା ଓଠର ରଙ୍ଗ ଫିକା ହୋଇଯାଏ। କ୍ରମେ ପ୍ରଶାନ୍ତି ପ୍ରକାଶ କରେ ସେ ଅନ୍ତଃସତ୍ତ୍ୱା। ମୁଁ ପୁଣି ଆନନ୍ଦର ହଳଦିଆ ତିକ୍ତତା ଉପରେ ସୁଗାର କୋଟିଂ ଦେଇ ପ୍ରଶାନ୍ତିକୁ ସ୍ନେହ କରେ। ପୁଅ ହେଲେ ତାର ନାମ ସୁନ୍ଦର ଓ ଝିଅ ହେଲେ କଳ୍ପନା ଦିଆଯିବ ବୋଲି ଘୋଷଣା କରେ। ପ୍ରଶାନ୍ତି ଭାବବିହୀନ ଆଖିରେ ମୋତେ ଚାହେଁ, ବ୍ଲାକ୍ରେ ବେଶୀ ଦାମ ଦେଇ ଅମୂଲ୍ୟ ଆଣି ଘର ଥାକ ଭର୍ତ୍ତି କରିଦିଏ। ପ୍ରଶାନ୍ତି ବି କେମିତି ଜୀବନ୍ତ ହୋଇ ଉଠେ, ସେ ହୁଏତ ବୁଝିପାରେ ତାର ଏଥର ଝିଅ ହେବ। ସେ ଦ୍ୱିପ୍ରହରରେ ବାଳ ମୁକୁଳା କରି ଗୋଡ଼ ଲମ୍ବାଇ ବସି କୁନି କୁନି ଫ୍ରକ୍ ତିଆରି କରେ। ସେଦିନ ମାନଙ୍କରେ ପ୍ରଶାନ୍ତି ରାତିରେ ଶୋଇ ଶୋଇ ମୋ ସହ ଗପୁଥିଲା, ମୋ ପିଠି ଆଉଁସ ଦେଉଥିଲା ଏବଂ ମୋ ଛାତି ବାଳରେ ତାର ସୁନ୍ଦର ନରମ ଆଙ୍ଗୁଳିରେ ସିଆର କାଟୁଥିଲା। କିନ୍ତୁ ଏବେ ଆଉ ସେଦିନ ନାହିଁ, ପ୍ରଶାନ୍ତି ବହୁବେଳୁ ଶୋଇଯାଇଛି। ପ୍ରୋଭିଡେଣ୍ଟ ଫଣ୍ଡ କର୍ମଚାରୀଙ୍କର ବିକ୍ଷୋଭ, ଭୁବନେଶ୍ୱର 10-5। ପ୍ରୋଭିଡେଣ୍ଟ ଫଣ୍ଡ କର୍ମଚାରୀ ୟୁନିୟନର ସାଧାରଣ ସମ୍ପାଦକଙ୍କ ଆହ୍ୱାନ କ୍ରମେ ଅଫିସର ସମସ୍ତ କର୍ମଚାରୀ କମିଶନଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବେତନ ବୃଦ୍ଧି, ନୂତନ ବେତନ ହାର ସ୍ଥିରୀକରଣ ପ୍ରଭୃତି 8 ଦାବି ଉପରେ ମହାସଂଘର ନିର୍ଦ୍ଦେଶ ଅନୁଯାୟୀ ବିକ୍ଷୋଭ କରାଯାଇଥିଲା। ଚଳିତ ମାସ ମଧ୍ୟରେ ଦାବିଗୁଡ଼ିକର ନିଷ୍ପତ୍ତି କରାନଗଲେ ସର୍ବଭାରତୀୟ ସ୍ତରରେ ବିକ୍ଷୋଭ, ଧର୍ମଘଟ ଓ ଅନଶନ ଆଦି କରାଯିବ ବୋଲି ସଂଘ ତରଫରୁ ଘୋଷଣା କରାଯାଇଛି। ମୋର ମନେ ଅଛି ସେଦିନ ଏହିପରି ଦରମାହାର ଇତ୍ୟାଦି ନେଇ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଥିଲା। ସେଦିନର ଲେବର ରୁମ୍ରେ ପ୍ରଶାନ୍ତି, ମୁଁ ବିକ୍ଷୋଭ ଇତ୍ୟାଦି ଛାଡ଼ି ଲେବର ରୁମ୍ ବାହାରେ ଚାରମିନାର ଟାଣି ଏପଟ ସେପଟ ହେଉଥିଲି। ପୁଅ ହେଲେ ତା ନାଁ ସୁନ୍ଦର, ଝିଅ ହେଲେ କଳ୍ପନା। ମୋର କଳ୍ପନାର ହାବିଳିଟା ସୁଁ ସୁଁ କରି ଉଠି ଯେତେବେଳେ ତଳକୁ ଖସିଲା ସେତିକବେଳେ ନର୍ସ ଆସିଲା। ମୁଁ ଭିତରକୁ ଗଲି, ପ୍ରଶାନ୍ତିର ମୁଣ୍ଡରେ ସାନ୍ତ୍ୱନାମୂଳକ ହାତଟା ଥାପି ବାହାରକୁ ବାହାରି ଆସିଲି। ତାପରେ ବିକ୍ଷୋଭରେ ଗଳା ଫଟାଇ ଚିତ୍କାର କଲି, କଳ୍ପନା ଜନ୍ମ ହୋଇଥିଲା ସତ, କିନ୍ତୁ ନିଷ୍ପ୍ରାଣ ଦେହ ନେଇ ପୃଥିବୀର ଆଲୁଅକୁ ବାହାରି ଆସିଥିଲା। ପ୍ରଶାନ୍ତି ସେଦିନଠାରୁ କେମିତି ନିଷ୍ପ୍ରାଣ ହୋଇଗଲା, କାହାରି ସହ ପ୍ରାୟ କଥା କହେ ନାହିଁ, କେବଳ ଗଣ୍ଡେ ଖାଏ, ରଙ୍ଗ ବେରଙ୍ଗର ଔଷଧ ପିଏ ଆଉ ଶୁଏ। ସେ ଔଷଧ ପିଇ ପିଇ ସେ ଆଜିକାଲି ସବୁବେଳେ ଶୋଉଛି। ଚୋରି ଅଭିଯୋଗରେ ଜଣେ ଆସାମୀ ଗିରଫ, ନିଜ ପ୍ରତିନିଧିଙ୍କ ଠାରୁ ବାଲେଶ୍ୱର 10-5। ମେ 8 ପାହାନ୍ତିଆ 3 ବେଳ ଶ୍ରୀ ଅଶୋକ ମାଇତି ନାମରେ ଜଣେ ଲୋକ ମାଣିଖମ୍ବ ଅଞ୍ଚଳରୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଟାଉନ୍ ଥାନାର ASI ଖୁବ୍ ତତ୍ପରତାର ସହିତ ଆସାମୀକୁ ଧରି ହାଜତକୁ ପଠାଇ ଦେଇଛନ୍ତି। ଏ ଆସାମୀର ଘର ଖାନଖୋଲା ହୁଗୁଳି ବୋଲି ଜଣାଯାଇଛି ଏବଂ ସେ ବଡ଼ ବଡ଼ ଚୋରି ଅପରାଧରେ ସମ୍ପୃକ୍ତ ବୋଲି ସନ୍ଦେହ କରାଯାଉଛି। ସବୁ ଦୁର୍ଘଟଣା ଅତିକ୍ରମ କରି ପ୍ରଶାନ୍ତିର ସୁଖ ଫେରାଇ ଆଣିବାକୁ ମୁଁ ଅନେକ ଚେଷ୍ଟା କରିଥିଲି। ଋଣ କରି ପ୍ରଶାନ୍ତି ପାଇଁ ଖୁବ୍ ସୁନ୍ଦର ସୁନ୍ଦର ଶାଢ଼ୀ କିଣିଲି, ନୂଆ ଡିଜାଇନ୍ର ଗହଣା ତିଆରି କଲି। ଦେଖିଲି ପ୍ରଶାନ୍ତି ସେଗୁଡ଼ାକ କିଛି ବ୍ୟବହାର କରୁନାହିଁ, କେବଳ ଆଲମିରାରେ ସାଇତି ରଖୁଛି। ଦିନେ ସକାଳେ ବିଛଣାରୁ ଉଠି ମୁଁ ଦେଖିଲି ପ୍ରଶାନ୍ତି ଆଲୁଳାୟିତ ବେଶବାସରେ ନିଷ୍ପଲକ ଆଖିରେ ବସିଛି ଚାହିଁ। ଆଲମିରା ଖୋଲା, ମୁଁ ହଠାତ୍ କିଛି ବୁଝିପାରିଲି ନାହିଁ। ପ୍ରଶାନ୍ତି ବାରିପଟ କବାଟ ଆଡ଼େ ଆଙ୍ଗୁଳି ଦେଖାଇଲା, ମୁଁ ଦେଖିଲି ବାରିପଟ ମେଲା। କିଛି ସମୟ ପରେ ବୁଝିପାରିଲି ଋଣ କରି ପ୍ରଶାନ୍ତି ପାଇଁ ଦୋକାନମାନଙ୍କରୁ ଯେଉଁ ସବୁ ସୁଖ ମୁଁ ଆଣି ଆଲମିରାରେ ସାଇତିଥିଲି ସେଗୁଡ଼ାକ କେଉଁ ଏକ ଅଜଣା ଆସାମୀ ହାତରେ ରାତିର ଅନ୍ଧକାରରେ ଚାଲାଣ ହୋଇଯାଇଛି। କାରଣ ପ୍ରଶାନ୍ତି ସବୁବେଳେ ନିଘୋଡ଼ ନିଦରେ ଶୁଏ ଯେମିତି ସେ ବର୍ତ୍ତମାନ ଶୋଇଯାଇଛି। ଉତ୍କଟ ଖାଦ୍ୟ ଓ କିରାସିନର ଅଭାବ, ନିଜ ପ୍ରତିନିଧିଙ୍କ ଠାରୁ ଆଳି 10-5। ବର୍ତ୍ତମାନ ଏ ଅଞ୍ଚଳରେ ଉତ୍କଟ ଖାଦ୍ୟ ଅଭାବ ସାଙ୍ଗକୁ କିରାସିନର ମଧ୍ୟ ଅଭାବ ଦେଖାଯାଇଛି। ଏଠାରେ ଚାଉଳ କିଲୋ ପ୍ରତି 2.50, ଅଟା କିଲୋ ପ୍ରତି 2.50 ବିକ୍ରୟ ହେଲାଣି। ଏହା ବ୍ୟତୀତ କିଲୋ ପ୍ରତି ସୁଜି 3, ଡାଲଡା 14 ଦରରେ ବିକ୍ରି ହେଉଛି। ଗତ ମାସ 2 ଧରି କିରାସିନ ଲିଟର 1.50 ମଧ୍ୟ ମିଳୁନି। ଏଠାରେ ଶତକଡ଼ା 95% ଲୋକ ଖଟିଖିଆ, ସେମାନେ କୌଣସି କାମଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ସରକାର ତୁରନ୍ତ ପ୍ରତି ପଞ୍ଚାୟତରେ 2-3 କରି ବିକ୍ରୟ କେନ୍ଦ୍ର ଖୋଲି ଖାଦ୍ୟଦ୍ରବ୍ୟ ଓ କିରାସିନ ଯୋଗାଇ ଦେବାକୁ ଦାବି ହେଉଛି। ମୁଁ ଏଥର ଖବରକାଗଜ ମୋଡ଼ି ମାଡ଼ି ମୁଣ୍ଡ ଆଡ଼େ ଫିଙ୍ଗିଦେଲି, ଆଉ ଖବରକାଗଜ କିଣିବି ନାହିଁ। ସବୁଦିନ ସେଇ ଏକା ପ୍ରକାରର ଖବର, ବିକ୍ଷୋଭ, ଆନ୍ଦୋଳନ, ଧର୍ମଘଟ, ଚୋରି, ଘରପୋଡ଼ି, ଆତ୍ମହତ୍ୟା, ଦରବୃଦ୍ଧି, ଅନାହାର ମୃତ୍ୟୁ। ବିଶେଷ ସମ୍ବାଦ ଆଉ କ'ଣ? ପ୍ରଶାନ୍ତି ଦିନରେ ତା ବେକ କୁଣ୍ଡାଇ ହେଲା, ବେକରେ ମଶା ବସିଲା ବୋଧହୁଏ। ପ୍ରଶାନ୍ତି ଦେହରେ ଆଉ ରକ୍ତ ନାହିଁ, ଗୋରା ଦେହ ସେତା ପଡ଼ିଗଲାଣି, ତା ଉପରେ ମଶାର ଶୋଷଣ। ପ୍ରଶାନ୍ତି ଚମତ୍କାର ଭଙ୍ଗୀରେ ମୋ ଆଡ଼େ ବୁଲି ଶୋଇଲା। ମୁଁ ଭିତରେ ଭିତରେ ଖୁବ୍ ସୂକ୍ଷ୍ମ ଭାବରେ ଶୃଙ୍ଗାରର ଉତ୍କଣ୍ଠା ଅନୁଭବ କଲି। ମୋ କାନ ପାଖ ଦେଇ ସୁଁ କରି ଗୋଟିଏ ମଶା ଉଡ଼ିଗଲା। ମୁଁ ଉଠି ମଶାରୀ ପକାଇଦେଲି। ଏବେ ମୁଁ ଓ ପ୍ରଶାନ୍ତି ବେଶ ସୁରକ୍ଷିତ। ପ୍ରଶାନ୍ତିକୁ ଡାକିଲି, ସେ କ୍ଷୀଣସ୍ୱରରେ କେବଳ ଉଁ ଉଁ ହେଲା, କିନ୍ତୁ ଉଠିଲା ନାହିଁ। ମୁଁ ଆଲୁଅ ଲିଭାଇ ଦେଲି, ତା ଆଡ଼କୁ ମୁହଁ କରି ଶୋଇଲି। ମୋ ଦେହ ଆଉ ତା ଦେହ ମଝିରେ ଥିବା ତାର ଦୁର୍ବଳ ହାତଟା ଉଠାଇ ଧରି ମୁଁ ତା ଗାଲ ପାଖକୁ ଘୋଷାରି ଗଲି। ଠିକ୍ ସେହି ସମୟରେ ଅନୁଭବ କଲି ଅନ୍ଧକାରରେ ମଶାରୀ ଭିତରେ ଗୋଟିଏ ମଶା ବିରକ୍ତିକର ଶବ୍ଦ କରି ଉଡ଼ି ବୁଲୁଛି। ହାତଟାକୁ ଶବ୍ଦବେଦୀ ଅସ୍ତ୍ର କରି ମୁଁ ଘୁରାଇ ଆଣିଲି, ହେଲେ ମଶାଟା ଡାହାଣ ହାତ ପାପୁଲି ପିଠି ଉପରେ ବସିଛି। ହାତଟା ଜୋରରେ ବିଞ୍ଚି ଦେଲା ମାତ୍ରେ ସେଇଟା ଉଡ଼ିଗଲା। ମୁଁ ପ୍ରଶାନ୍ତିକୁ ଆଉ ଥରେ ଡାକିଲି, ସେ ସେମିତି ନିର୍ଜୀବ ଭାବରେ ପଡ଼ି ରହିଥିଲା। ମୋର ଇଚ୍ଛା ହେଲା ପ୍ରଶାନ୍ତି ହଠାତ୍ ଉଠି ମୋର କଣ୍ଠ ସଂଲଗ୍ନ ହୋଇ କାନ ପାଖରେ କହନ୍ତା କି, ପୃଥିବୀରେ ଯେତେ ବିପ୍ଳବ ହେଉ ପଛକେ ମୁଁ ତୁମକୁ ଭଲ ପାଏ। ହଠାତ୍ ମଶାଟା ମୋ କାନ ପାଖରେ ସେ ବିରକ୍ତିକର ଶବ୍ଦ କରି ଉଡ଼ିଗଲା। ପ୍ରଶାନ୍ତିର ନରମ ଗାଲରେ ଓଠ ଲଗାଇଲା ବେଳେ ମୋର ଇଚ୍ଛା ହେଲା ସେ ନିଦରୁ ଉଠି ମୋ ଗାଲରେ ଓଠ ଲଗନ୍ତା କି। ଠିକ୍ ସେହି ସମୟରେ ମଶାଟା ମୋ ଗାଲରେ ତାର ଶୁଣ୍ଢ ପୁରାଇ କିଛି ରକ୍ତ ଶୋଷି ନେଲା। ମୁଁ ନିଜ ଗାଲରେ ଖୁବ୍ ଜୋରରେ ଚାପୁଡ଼ାଟାଏ ମାରିଲି ଓ ଉଠି ଆଲୁଅ ଜଳାଇଲି। ତଥାପି ମଶାମାନେ କେଉଁଠି କେଉଁ ଏକ ସନ୍ଧିରେ ରହି ବିରକ୍ତିକର ଆୱାଜ କରୁଥିଲେ। ମୁଁ ଚୁପଚାପ ମଶାରୀ ଭିତରେ ବସି ରହି ପ୍ରଶାନ୍ତିକୁ ଦେଖିଗଲି। ମୁଁ ଜାଣେ ଆଉ ଗୋଟିଏ ନୂଆ ସୂର୍ଯ୍ୟୋଦୟ ନହେଲା ପର୍ଯ୍ୟନ୍ତ ସେ କେବେ ହେଲେ ଉଠିବ ନାହିଁ, ତାକୁ ଆଉ ଡାକିବା ବୃଥା। ମୁଁ ଧୀରେ ଧୀରେ ତାକୁ ବିବସ୍ତ୍ର କଲି ଏବଂ ଚିତ୍କରି ଶୁଆଇଦେଲି। ହଠାତ୍ ମନେ ହେଲା ମଶାରୀ କୋଣରେ କେଉଁ ଏକ ଅଜଣା ରାସ୍ତା ଦେଇ ଗୋଟିକ ପରେ ଗୋଟିଏ ମଶା ବସି ଆସୁଛନ୍ତି। ଗୋଟିକୁ ଦେଖିଲି ମୁଣ୍ଡ ଆଡ଼େ ମଶାରୀ ଦେହରେ ବସିଛି। ମୁଁ ଖୁବ୍ ରାଗରେ ତାକୁ ଦୁଇ ପାପୁଲି ଘରକୁ ଆଣି ଚାପିଦେଲି। ତାଳି ମାରିବାର ଶବ୍ଦ ହେଲା ଓ ହାତକୁ କେବଳ କାଟିଲା। ଆଉ ଗୋଟାକୁ ଦେଖିଲି ପ୍ରଶାନ୍ତର ଖୋଲା ଛାତିରେ ଆରାମରେ ବସି ତାର ଶୁଣ୍ଢ ଭିତରକୁ ରକ୍ତ ଚାଲାଣ କରିଦେଉଛି। ମୁଁ ସେଇ ଆଡ଼କୁ ଲକ୍ଷ୍ୟ କରି ହାତ ଉଠାଇଲା ବେଳେ ସେ ସେଠାରୁ ଅଦୃଶ୍ୟ। ତାପରେ ଏକ ସମୟରେ ମୋର ମନେ ହେଲା ମୋ ପିଠିରେ ଗୋଟିଏ ମଶା ତାର ଶୁଣ୍ଢ ପୁରାଇ ଦେଉଛି ଏବଂ ଆଉ ଗୋଟିଏ ମଶା ତିଳଚିହ୍ନ ଭଳି ପ୍ରଶାନ୍ତିର ଗାଲ ଉପରେ ବସିଯାଇଛି ଏବଂ ମୋ କାନ ପାଖରେ ଆଉ ଗୋଟିଏ ବିକ୍ଷୋଭ କରୁଛି। ପ୍ରଶାନ୍ତିର ପେଟ ଉପରେ ଏବଂ ମୋ ବାହୁରେ ଏବଂ ପ୍ରଶାନ୍ତିର ଜଙ୍ଘରେ ଏବଂ ମୋ ଗାଲରେ ଏବଂ ପ୍ରଶାନ୍ତିର ପାଦରେ ଏବଂ ମୋ କପାଳରେ ଏବଂ ପ୍ରଶାନ୍ତିର ଧଳା ଦେହର ସର୍ବତ୍ର ଅସଂଖ୍ୟ ତିଳଚିହ୍ନ ଭଳି ମଶାମାନେ ବସିଯାଉଛନ୍ତି। ମୁଁ ନିରୁପାୟ ହୋଇ ଆଲୁଅ ଲିଭାଇ ଶୋଇଯିବା ପୂର୍ବରୁ ଦେଖିଲି ପ୍ରଶାନ୍ତିର ସୁନ୍ଦର ଗୋରା ଦେହ ଗୋଟିଏ ଖବରକାଗଜ ହୋଇଯାଇଛି ଏବଂ ଅସଂଖ୍ୟ ତିଳଚିହ୍ନ ଭଳି ବସିଥିବା ମଶାମାନେ ଅକ୍ଷର ହୋଇଯାଇଛନ୍ତି। ଏବଂ ପରିଷ୍କାର ପଢ଼ିଗଲି ବିଶେଷ ସମ୍ବାଦ ସବୁ, ରେଳ ବସ୍ କର୍ମଚାରୀ ଓ ସମସ୍ତ ଶ୍ରମିକ ଧର୍ମଘଟ, ବିକ୍ଷୋଭ, ଧାନ ଚାଉଳ, କିରାସିନ, ପେଟ୍ରୋଲ, ଲୁଗାପଟା, କାଗଜ ଇତ୍ୟାଦିର ଅସମ୍ଭବ ଦର ବୃଦ୍ଧି, ଚୋରି, ଘରପୋଡ଼ି, ଆତ୍ମହତ୍ୟା, ଅନାହାର ମୃତ୍ୟୁ ଏବଂ ପୃଥିବୀରୁ ଭୀଷଣ ବେଗରେ ଏକ ଅବଶ୍ୟମ୍ଭାବୀ ବିପ୍ଳବ ମାଡ଼ି ଆସିବାର ସୂଚନା।